ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ରାଇଜେ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରବାର୍ ଲାଗି ଟାସ୍କଫୋର୍ସର ପୁନର୍ଗଠନ କରାଯାଇଛି। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ଶାସନ ସଚିବ କମିଟିର ଅଧ୍ୟକ୍ଷ ରହିଛନ୍। ବିଜ୍ଞପ୍ତି ଅନୁସାରେ ସ୍କୁଲ ଆଉ ଗଣଶିକ୍ଷା ସଚିବ ଏଥି ଏକ୍ସ ଅଫିସିଓ ସଦସ୍ୟ ରହିଛନ୍। ଇତାର ସହିତ ଏସ୍ଟି ଏସ୍ସି ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ, ଅର୍ଥ ବିଭାଗ, ମହିଳା ଆଉ ଶିଶୁ ବିକାଶ ବିଭାଗ, ଦକ୍ଷତା ବିଭାଗ, କ୍ରୀଡ଼ା ଆଉ ଯୁବସେବା ବିଭାଗ ପ୍ରମୁଖ ସଚିବ ଭିଲ୍ ରହିଛନ୍। ଇ ସବ୍କମିଟି ଜାତୀୟ ଶିକ୍ଷାନୀତିକେ କାର୍ଯ୍ୟକାରୀ କରବାର୍ଥି ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରବାର୍ ଦିଗେ କାମ କରବା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଟାସ୍କଫୋର୍ସର ଆବାହକ ସଦସ୍ୟ ରହିଛନ୍। ସେନ୍ତା ଆଘ ନଥିବାର 6 ସବ୍କମିଟିକେ ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 21 ଆର୍ 28 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ଥିବାର ଅଭିଯୋଗ ପ୍ରକୋଷ୍ଠନ ଲୁକ୍କର ଭିନ୍ଭିନ୍ ଅଭିଯୋଗର ଶୁଣାଣି କରବେ। ଏ ଦୁଇଦିନ ଅଭିଯୋଗ ଶୁଣାଣି ଲାଗି ଆଜି ଦିନର 11 ବଜେନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଫି ଅଭିଯୋଗ ଶୁଣାଣି ଦିନର ଲାଗି ହଜାରେ ଲୋକ ପଞ୍ଜୀକରଣ କରିପାରିବେ। ଲୋକେ ଜନଶୁଣାଣି ପୋର୍ଟାଲ ନାହିଁ ହେଲେ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ତରଫି ଗୋଟିଏ ବଡ଼ ଧରଣର ଅଦଲବଦଲ କରିଛନ୍। ଏ ବାବଦେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ଗୋଲାକାଲ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲା ଆଉ ବ୍ଲକ୍ନୁ କାମ କରୁଥିବା 118 ଜଣ ଓଏଏସ୍ ଅଫିସରଙ୍କ ବଦଲି କରାଯାଇଛି। ବଦଲି ହୋଇଥିବା ଅଧିକାରୀମାନଙ୍କ ଭିତରେ ବଡ଼ଭାଗି ତହସିଲଦାର, ଡେପୁଟି କଲେକ୍ଟର ରହିଥିବା ବେଳେ କେତେଜଣ ଓଏସ୍ଡି, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ସି ତରଫ କରାଯାଇଥିବା ନିଯୁକ୍ତି ପରୀକ୍ଷାକେ ସ୍ୱଚ୍ଛ ଆଉ ନିରପେକ୍ଷ କରବାରକେ ସରକାର ପ୍ରତିବଦ୍ଧ ବୋଲି ଆୟୋଗ ତରଫ କୁହାଯାଇଛି। ଆୟୋଗ ତରଫ କରାଯାଇଥିବା ଏଲ୍ଆଇ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଆର୍ ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏ ସୁପରଭାଇଜର ଆର୍ ଏସ୍ଏସ୍ ପରୀକ୍ଷା ବାବଦେ ପ୍ରାର୍ଥୀମାନଙ୍କନୁ ଅଭିଯୋଗ ମିଳିଛି। ଏହି ଅଭିଯୋଗ ଏସବୁ ପଦବୀ ଲାଗି ନିରପେକ୍ଷ ଆଉ ମେଧାଭିତ୍ତିକ ଚୟନକେ ପ୍ରଭାବିତ କରୁଛି। ସେଥିଲାଗି ରାଜ୍ୟ ସରକାର ଏସବୁ ଅଭିଯୋଗମାନଙ୍କେ ଉଚ୍ଚସ୍ତରୀୟ ଅଧିକାରୀମାନେ ତର୍ଜମା କରୁଛନ୍। ଏ ବାବଦେ ସାଧାରଣ ପ୍ରଶାସନ ଆଉ ଅଭିଯୋଗ ବିଭାଗ ତରଫ ସ୍ୱଷ୍ଟୀକରଣ ଦିଆଯାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ନେଟ୍ ଜୁନ୍ 2024 ପରୀକ୍ଷା ଫଲ ବାହାରିଛି। ସେନ୍ତା ଏନ୍ଟିଏ ତରଫ ବିଷୟଭିତ୍ତିକ କଟ୍ଅଫ୍ ମାର୍କ ବିଲ୍ ବାହାରିଛି। ଏନ୍ଟିଏ ୱେବ୍ସାଇଟ୍ www.ugcnet.nta.ac.in ପରୀକ୍ଷା ଫଲ ଜାଣିପାରିବେ। ଆଜିଠାନୁ କାର୍ତ୍ତିକ ବ୍ରତ ମୂଲ ହେଉଛି। ସିଆଡ଼େ ଶ୍ରୀମନ୍ଦିରନୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ଏହି ଅବସରରେ ମହାପ୍ରଭୁ ସବୁଦିନର ସକାଳର 6:30 ବଜେନୁ 7:30 ବଜେ ଭିତରେ ରାଇ ଦାମୋଦର ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେବେ। ଏଥିଲାଗି ଶ୍ରୀକ୍ଷେତ୍ର ପୁରୀନୁ ହବିଷ୍ୟାଳିମାନଙ୍କର ଭିଡ଼ ହୋଇଛି। ସରକାରଙ୍କ ତରଫ ହବିଷ୍ୟାଳି ଯୋଜନାଥି 2500 ବ୍ରତଧାରୀଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ଏଥିଲାଗି ପୁରୀନୁ 4 ହବିଷ୍ୟାଳି କେନ୍ଦ୍ର ଖୋଲାଯାଇଛି। ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେସନ, ବଗଲା ଆଉ ମୋଚିସାହି କଲ୍ୟାଣ ମଣ୍ଡପନୁ ହବିଷ୍ୟାଳିମାନଙ୍କୁ ରଖାଯାଇଛି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟଥି 4 ସ୍ନାତକୋତ୍ତର ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ୟୁଜିସିର ଅନୁମତି ମିଳିଛି। ଏହି ଶିକ୍ଷାବର୍ଷ ଲାଗି ଅର୍ଥନୀତି, ଇତିହାସ, ସାଧାରଣ ପ୍ରଶାସନ ଆର୍ ରାଜନୈତିକ ବିଜ୍ଞାନ ବିଭାଗର ସ୍ନାତକୋତ୍ତର ବିଭାଗଥି ଛାତ୍ରଛାତ୍ରୀମାନଙ୍କର ନାଁ ଲେଖାଯାଇପାରବା। ଏଥିଲାଗି ବିଶ୍ୱବିଦ୍ୟାଳୟ ତରଫ ବିଜ୍ଞପ୍ତି ବାହାରିଛି। କୃଷି ବିଭାଗ ତରଫ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦରକର ଅଧ୍ୟକ୍ଷତାଥି କୃଷି ଉପକରଣ ମେଳା, କୃଷକ ମେଳା, ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା 2024-25 ଆୟୋଜନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସମନ୍ୱିତ ମେଳାର ଲକ୍ଷ୍ୟ ଆର୍ ଉଦ୍ଦେଶ୍ୟ, ଜିଲ୍ଲାସ୍ତରୀୟ ଆଉ ଉପଖଣ୍ଡସ୍ତରୀୟ କମିଟି ଗଠନ, ମେଳାର ତାରିଖ ଆଉ ଜାଗା ଆଉ ପାଣ୍ଠି ବାବଦେ ଆଲୋଚନା କରାଯାଇଥିଲା। ଇତାର ଛଡ଼ା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଜିଲ୍ଲାସ୍ତରୀୟ ଯାଞ୍ଚ ଆଉ ଓଡ଼ିଶାର ଶ୍ରୀଅନ୍ନ ଆଉ କୃଷି ଐତିହ୍ୟ ପାଳନ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଉ ଟିପିଡବ୍ଲ୍ୟୁଓଡିଏଲ୍ ମିଶିକରି ଛୁଆମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଆଉ ଶିକ୍ଷାର ବିକାଶ ବାବଦେ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଥି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଇଟାକେ ଶୁଭାରମ୍ଭ କରିଥିଲେ। ଏଥି ପୁଷ୍ଟିକର ସହାୟତା ସଚେତନତା ଅଭିଯାନ, ସନ୍ତୁଳିତ ଖାଦ୍ୟ ଆଉ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଆଲୋଚନା କରାଯାଇଥିଲା। ଏ ସମନ୍ୱିତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଜିଲ୍ଲାର ପିଲାମାନଙ୍କ ଭିତରେ ଥିବାର ଅପପୁଷ୍ଟିକେ କମାବାର୍। ଗଲା ଏପ୍ରିଲ୍ ମାସ ଏସ୍ପି ପାହ୍ୟାକେ ପଦୋନ୍ନତି ପାଇଥିବାର 6 ଓପିଏସ୍ ଅଫିସରଙ୍କୁ ନୂଆ ଜାଗାକେ ନିଯୁକ୍ତି ଦିଆଯାଇଛି। ଅଫିସରମାନଙ୍କୁ ଏବା 21 ତାରିଖ ତକ୍ ନୂଆ ଜାଗାନୁ ଯୋଗ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସାତକୋଶିଆ ଅଭୟାରଣ୍ୟକେ ଖୁବ୍ ଜଲ୍ଦି 12-16 ମହାବଳ ବାଘ ଖେପଖେପ କରି ଅଣାଯିବା। ମହାରାଷ୍ଟ୍ରର ତବଡ଼ା ଜଙ୍ଗଲ ନଥିବାର ବାଘଙ୍କର ଜିନ୍ ସାଙ୍ଗେ ଓଡ଼ିଶାର ବାଘମାନଙ୍କର ସାମଞ୍ଜସ୍ୟ ରହୁଥିବାନୁ ମହାରାଷ୍ଟ୍ର ଆଉ ମଧ୍ୟପ୍ରଦେଶନୁ ମହାବଳ ବାଘ ବାଘୁଣୀ ଅଣାଯିବା। ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।